ଆଦି ପୁସ୍ତକ ଏକ ପର୍ବ ଏକ ପଦରୁ ପଚିଶ ପଦ
ଫଟୁ ନମ୍ବର ତିନ ସିର୍ଜନା ସତ୍ ମହାପ୍ରଭୁ ସଭେ ଜିନିଷକେ ବନାଇଲା ହୁନ୍ ଗୋଠିଆଲା ୟୋହାର ହେଉ ଆଉ ହୁନେହାର ହେଲୁ ହୁନ୍ ଆକାଶକେ ବନାଇଲା ସମୁଦ୍ରକେ ବି ବନାଇଲା ହୁନ୍ ଗୋଠିଆଲା ଆଉ ପାନି ମାଟିକେ ବି ବନାଇଲା ତାହେଲେ ହୁନ୍ ସଭେ କିସମଚୋ ଜୀବଜନ୍ତୁ ସିର୍ଜନା କରିଲା ପାନି ଭିତରେ ବି ମଛରୀ ଆକାଶେ ବି ଚେଡ଼ାଇ ଆଉ ସଭେ କିସମଚୋ ଜାନୁଆର ଇସେ ମୁହା ସତ୍ ମହାପ୍ରଭୁ ସଭେ ଜିନିଷକେ ସିର୍ଜନା କରିଲା ମହାପ୍ରଭୁ ସଭେ ଜିନିଷକେ ସିର୍ଜନା କରୁଞ୍ଚୋ ପାଛେ ରହସେଲା ମହାପ୍ରଭୁ ସିର୍ଜନା କରୁନ୍ ରହିଲା ସଭେ ଜିନିଷ ବଢ଼ିଆ ଆହେ।